ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ବରପୁତ୍ରମାନଙ୍କ ବାସଗୃହକୁ ସଂଗ୍ରହାଳୟ ଭାବେ ବିକଶିତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ଏହି ଯୋଜନାର ପ୍ରଥମ ବୈଠକର ନିଷ୍ପତ୍ତି ଅନୁସାରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ, ବ୍ୟାଖ୍ୟାନ କେନ୍ଦ୍ର, ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ, ମୁକ୍ତାକାଶ ରଙ୍ଗମଞ୍ଚ, ଶିଶୁ ଉଦ୍ୟାନ ଆଦି ସ୍ଥାପନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଐତିହ୍ୟ ଗ୍ରାମ ଯୋଜନାରେ 25 ଜଣ ବରପୁତ୍ରଙ୍କର ନାମ ସ୍ଥିର କରାଯାଇଛି। ପ୍ରତ୍ୟେକ ବରପୁତ୍ରଙ୍କର ଜନ୍ମସ୍ଥାନର ଉନ୍ନତିକରଣ ନିମନ୍ତେ ସର୍ବାଧିକ 15 କୋଟି ଟଙ୍କା ଖର୍ଚ୍ଚ କରାଯିବ। ସରକାର ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 345 କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ବୈଠକରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ପିଏମ୍ କିଷାନ ସମ୍ମାନନିଧି ଯୋଜନାର 22ତମ କିସ୍ତିରେ ଦେଶର 9 କୋଟି 32 ଲକ୍ଷରୁ ଊର୍ଦ୍ଧ୍ୱ କୃଷକଙ୍କୁ 18,640 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଓଡ଼ିଶାର 34 ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ କିସ୍ତି ବାବଦରେ 684 କୋଟି ଟଙ୍କା ବଣ୍ଟନ କରାଯାଇଛି। ଏହି ଯୋଜନାରେ ଗଞ୍ଜାମ ଜିଲ୍ଲାର 1,67,000 ଊର୍ଦ୍ଧ୍ୱ ଚାଷୀ, ଯାଜପୁର ଜିଲ୍ଲାର 1,61,543, ଭଦ୍ରକର 1,58,251, କେନ୍ଦ୍ରାପଡ଼ାର 1,26,250, ରାୟଗଡ଼ାର 47,869 ଜଣ ଚାଷୀ ଉପକୃତ ହୋଇଛନ୍ତି। କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ସମସ୍ତ ତାଲୁକ ଆଇନସେବା କମିଟି ପରିସରରେ ଆଜି ପୂର୍ବାହ୍ନ 10 ଘଟିକା ସମୟରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଲୋକ ଅଦାଲତରେ ସମସ୍ତ ପ୍ରକାର ପ୍ରାକ୍ ତଥା ବିଚାରାଧୀନ ମୋକଦ୍ଦମାର ଆପୋଷ ସହମତିରେ ସମାଧାନ କରାଯିବ। ବାଣିଜ୍ୟ ଓ ପରିବହନ ବିଭାଗର ସୂଚନା ଅନୁସାରେ 2025 ଜୁଲାଇ ମାସ ପୂର୍ବରୁ ଜାରି ହୋଇଥିବା ପୁରୁଣା ଗାଡ଼ି ଚାଲାଣ ବାବଦରେ ଏକକାଳୀନ ପୈଠ ବ୍ୟବସ୍ଥାରେ 50% ପର୍ଯ୍ୟନ୍ତ ରିହାତି ଜରିମାନା ଅଦାଲତରେ ବିଚାର କରାଯିବ। ଓଡ଼ିଶାର ହସ୍ତଶିଳ୍ପ ହସ୍ତତନ୍ତ ପ୍ରସିଦ୍ଧିକୁ ବିଶ୍ୱବ୍ୟାପୀ କରାଇବା ତଥା ରାଜ୍ୟରେ ହସ୍ତଶିଳ୍ପ ହସ୍ତତନ୍ତ ହବ୍ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ବିଭାଗୀୟ ସଚିବ ଗୁହାପୁନମ ତାପସ କୁମାର କହିଛନ୍ତି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ହସ୍ତଶିଳ୍ପ ହସ୍ତତନ୍ତ ହବ୍ ନିର୍ମାଣର ଡିଜାଇନ୍, ସାଜସଜ୍ଜା, ପାର୍କିଂ ସ୍ଥଳ, ଫୁଡ୍କୋର୍ଟ ସହ ସମ୍ପୂର୍ଣ୍ଣ କୋଠାକୁ ପୁରାତନ କଳାକୃତିରେ ସଜାଇବା ପାଇଁ ବୈଠକରେ ସ୍ଥିର ହୋଇଛି। ଗୋଟିଏ ସ୍ଥାନରେ ସମସ୍ତ ହସ୍ତଶିଳ୍ପ ହସ୍ତତନ୍ତ ସାମଗ୍ରୀ ଉପଲବ୍ଧ କରାଇବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ପୁରୀଠାରେ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ରଥଯାତ୍ରା ପାଇଁ ସ୍ୱଳ୍ପ ମିଆଦୀ ଓ ଦୀର୍ଘମିଆଦୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଆସନ୍ତା ରଥଯାତ୍ରା ସମୟରେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଗମନାଗମନ, ସ୍ୱାସ୍ଥ୍ୟ, ପରିମଳ ଓ ଯୋଗାଯୋଗ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଶ୍ରେଣୀରେ ନାମଲେଖା ପାଇଁ ଆଇକନିକ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଚଳିତ ମାସ 25 ତାରିଖରେ ଅନୁଷ୍ଠିତ ହେବ। ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀମାନଙ୍କ ଆଡ୍ମିଟ୍ କାର୍ଡ ବୋର୍ଡ ୱେବ୍ସାଇଟ୍ରେ ଆସନ୍ତା 16 ତାରିଖ ସୋମବାରଠାରୁ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗ୍ରାମସ୍ଥିତ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ପିଏମ୍ସି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଜାତୀୟ ଶିକ୍ଷାନୀତି ସହିତ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଏବଂ ଛାତ୍ରଛାତ୍ରୀମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ ଉପରେ ଆଲୋଚନା କରାଯାଇଥିଲା। ପୂର୍ବତଟ ରେଳବାଇ ବର୍ଷକ ମଧ୍ୟରେ 500 ମେଟ୍ରିକ୍ ଟନ୍ ପଣ୍ୟ ପରିବହନ କରି ରେକର୍ଡ ସୃଷ୍ଟି କରିଛି। ବର୍ଷକ ମଧ୍ୟରେ 262.9 ନିୟୁତ ଟନ୍ ଲୋଡିଂ ପରିଚାଳନା କରିଛି, ଯାହାକି ବିଗତ ବର୍ଷ ତୁଳନାରେ 10.4%ରୁ ଅଧିକ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ୍ ପଡ଼ିଆଠାରେ ଦୁଇଦିନିଆ ପ୍ରଥମ ଓଡ଼ିଶା ରାଜ୍ୟ ସ୍ପ୍ରିଣ୍ଟ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। 100, 200 ଓ 400 ମିଟର ଦୌଡ଼ ଏବଂ ହର୍ଡଲ୍ସ ଆଦି ବର୍ଗରେ ପ୍ରତିଯୋଗୀମାନେ ଭାଗ ନେବେ। ସକାଳ 8:00-11:30 ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ଅପରାହ୍ନ 3:00 ଆରମ୍ଭ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଗଣିତ ଓ ଆଶାର ବିଷୟବସ୍ତୁ ନେଇ ଆଜି ଅନ୍ତର୍ଜାତୀୟ ଗଣିତ ଦିବସ ପାଳନ କରାଯାଉଛି। ପାଇଥାଗୋରିଆନ୍ମାନେ ଖ୍ରୀଷ୍ଟପୂର୍ବ 6ଷ୍ଠ ଶତାବ୍ଦୀରେ ଗଣିତ ଶବ୍ଦ ସୃଷ୍ଟି କରିଥିଲେ। ଏହି ସଂଖ୍ୟା ଜୀବନର ଏକ ଅଂଶବିଶେଷ ଭାବେ ବିବେଚନା କରାଯାଇଥାଏ। ରାଜ୍ୟର ଶିକ୍ଷାନୁଷ୍ଠାନ, ସଂଗ୍ରହାଳୟ, ପାଠାଗାରଗୁଡ଼ିକରେ ଗଣିତ ଦିବସ ପାଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପାଣିପାଗ ଉପକୂଳ ଅଞ୍ଚଳ ସମେତ ରାଜ୍ୟର ପଶ୍ଚିମ ଭାଗରେ ଦିନ ତାପମାତ୍ରା ଅଧିକ ବୃଦ୍ଧି ପାଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଝାରସୁଗୁଡ଼ାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 13ଟି ସହରର ତାପମାତ୍ରା 38 ଡିଗ୍ରୀରୁ ଅଧିକ ରହିଥିଲା। ଆଜି ଓ ଆସନ୍ତାକାଲି ରାଜ୍ୟର ଉପକୂଳ ଅଞ୍ଚଳଗୁଡ଼ିକରେ କାଳବୈଶାଖୀର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।